ମୁଁ ହେଉଛି ସଞ୍ଜୁବାଳା ସାମନ୍ତରାୟ ହାଇ ଷ୍ଟେସନ ଲକ୍ଷ୍ମୀର ଜଣେ ସଦସ୍ୟ। ଆଉ ଏଠି ଯେଉଁ ସଫେଇ କାର୍ଯ୍ୟକ୍ରମ ହେଉଛି ବା ଯେଉଁ ଆମର ସ୍ୱଚ୍ଛ ଗାଡ଼ି ଆସୁଛି ତା ଠିକ ଭାବରେ ନେଉଛନ୍ତି ଆଉ ଲୋକମାନେ ବି ଠିକ ସମୟରେ ବି ଦେଉଛନ୍ତି। କିଛିଟା ମାତ୍ରାରେ ଆଉ ଟିକେ ଆୱାରନେସ ହେଲେ ଆଉ ଭଲ ହେବ। ଏବଂ ଯେଉଁ ହ୍ୟାଣ୍ଡିକ୍ରାଫ୍ଟ ମାନଙ୍କ ଘରେ ଯେଉଁ ବୋର୍ଡ ବସିଛି ତା ବହୁତ ଉଚ୍ଚକୋଟୀର ହେଇଛି, କାରଣ ଲୋକମାନେ ଜାଣିପାରୁନଥିଲେ ବା ଗାଡ଼ିବାଲା ଜାଣିପାରୁନଥିଲେ ଯେ କେଉଁ ଘରେ ଆମର ହ୍ୟାଣ୍ଡିକ୍ରାଫ୍ଟ ଲୋକ ଅଛନ୍ତି ଆଉ ଅଳିଆ ଦେବା ପାଇଁ ସେଠି ମାନେ ସମୟ ଦେଇପାରୁନଥିଲେ, ଯାହାଫଳରେ ଏଇ ଜିନିଷ ହେଲା ପରେ ଲୋକମାନେ ଭଲ ସୁବିଧା ପାଇଲେ ଏବଂ ଅଳିଆ ଦେବାରେ ଉପକୃତ ହେଲେ।